ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ, ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର, ରାଜସ୍ୱ ପରିଷଦଙ୍କ ଭିତ୍ତିଭୂମି ସୁଦୃଢ଼ୀକରଣ ଓ ମାମଲାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି କହିଲେ ରାଜସ୍ୱ ମନ୍ତ୍ରୀ, ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସ ୟୁଏଇର ନିବେଶକମାନଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମନ୍ତ୍ରଣ କରିଛନ୍ତି। ଦୁବାଇରେ ଆୟୋଜିତ ଓଡ଼ିଶା ନିବେଶକ ସମ୍ମିଳନୀରେ ପ୍ରାୟ 400 ବ୍ୟବସାୟୀ, ନିବେଶକ ଓ ୟୁଏଇ ବ୍ୟବସାୟିକ ସମୁଦାୟର ପ୍ରତିନିଧି ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ରାଜ୍ୟର ପ୍ରାକୃତିକ ସମ୍ପଦ, ପ୍ରତିଯୋଗିତାମୂଳକ ଶକ୍ତି, ବନ୍ଦର, ଶିଳ୍ପ ଭିତ୍ତିଭୂମି, ଦକ୍ଷ ମାନବ ସମ୍ବଳ ଓ ନିବେଶ ଅନୁକୂଳ ପରିବେଶକୁ ନିବେଶକଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ। ସମ୍ମିଳନୀରେ ଏଲ୍ଏନ୍ଜି ଷ୍ଟୋରେଜ୍, ସବୁଜ ଶକ୍ତି, କୃତ୍ରିମ ବୁଦ୍ଧିମତା, ଡାଟା ସେଣ୍ଟର, ବିରଳ ମୃତ୍ତିକା, ଜାହାଜ ମରାମତି, ସାର ଓ ରସାୟନ ଏବଂ ଗୃହ ନିର୍ମାଣ ଭଳି କ୍ଷେତ୍ରରେ ନିବେଶ ସୁଯୋଗ ଉପରେ ଆଲୋଚନା ହୋଇଥିଲା। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ନିଶ୍ଚିତତା ଓ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱାରୋପ କରିଥିଲେ।
ୟୁଏଇ ଗସ୍ତ ବିଶ୍ୱରେ ଓଡ଼ିଶା ନିବେଶ ମାନଚିତ୍ରକୁ ଆହୁରି ସୁଦୃଢ଼ କରିବ। ୟୁଏଇର କ୍ୟାବିନେଟ୍ ମିନିଷ୍ଟର, ଇକୋନୋମିକ ଟୁରିଜିମ ମିନିଷ୍ଟରଙ୍କ ସହିତ ମଧ୍ୟ ଆଲୋଚନା ହୋଇଥିଲା, ଯାହା ମାଧ୍ୟମରେ ରିସାଇକ୍ଲିଂ ୟୁନିଟ୍ ପାଇଁ ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ତାଙ୍କୁ ମଧ୍ୟ ସେ ମିଟିଂରେ ମଧ୍ୟ ଚର୍ଚ୍ଚା ଆଲୋଚନା ହୋଇଥିଲା। ଏବଂ ଦ୍ୱିତୀୟ ଦିନରେ ମଧ୍ୟ 13 ପ୍ରକଳ୍ପ ପାଇଁ 8,417 କୋଟି ଟଙ୍କାର ଇନ୍ଭେଷ୍ଟମେଣ୍ଟ ପାଇଁ ଆଇଏଫ୍ ଏମ୍ଓ ଆସିଛି, ଯାହାଦ୍ୱାରା 14,300 ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇପାରିବ।
ଦୁବାଇ ରୋଡ୍ ଶୋରେ ଓଡ଼ିଶା ୟୁଏଇ ଆର୍ଥିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହ ରାଜ୍ୟରେ ପୁଞ୍ଜି, ପ୍ରଯୁକ୍ତି, ଶିଳ୍ପ ଓ ନିଯୁକ୍ତି ସୃଷ୍ଟି ପାଇଁ ନୂଆ ସୁଯୋଗ ସୃଷ୍ଟି କରିଛି। ଭୁବନେଶ୍ୱରଠାରେ କ୍ଷୁଦ୍ର ଜଳବିଦ୍ୟୁତ୍ ପ୍ରକଳ୍ପ ବିକାଶ ଯୋଜନାର ସମ୍ପର୍କିତ ଅଂଶୀଦାର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେଇ ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସବୁଜ ଓ ନବୀକରଣୀୟ ଶକ୍ତିର ବିକାଶ ସହ କ୍ଷୁଦ୍ର ଜଳବିଦ୍ୟୁତ୍ କ୍ଷେତ୍ରରେ ନୂତନ ପୁଞ୍ଜିନିବେଶ ଆଣିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି।
କେନ୍ଦ୍ର ସରକାରଙ୍କ ଯେଉଁ ଭିଜନ ଅଛି ଟୁ ଜେନେରେଟ୍ ମୋର୍ ଆଣ୍ଡ୍ ମୋର୍ ପାୱାର, ତାକୁ ନେଇକରି ସ୍ମଲ୍ ହାଇଡ୍ରୋ ପାୱାର ପ୍ରୋଜେକ୍ଟ କରିବା ପାଇଁ ରାଜ୍ୟ ସରକାର ଆଜି ପ୍ରଥମ ମିଟିଂ କରିଛି। ଫ୍ଲୋଟିଂ ସୋଲାର ରେଙ୍ଗାଲି ରିଜର୍ଭୟର ଉପରେ 2 ଆପଣଙ୍କ ପାୱାର ଚ୍ୟାନେଲ୍ସରେ ବି ଫ୍ଲୋଟିଂ ସୋଲାର ପ୍ରୋଜେକ୍ଟ, ଗ୍ରୀନ୍ ଏନର୍ଜି ପ୍ରୋଜେକ୍ଟ କରିବା ପାଇଁ ଲେଟର୍ରେ ଆଜି ଏକ୍ସଚେଞ୍ଜ ହୋଇଛି। ଆଗାମୀ ଦିନରେ ଗ୍ରୀନ୍ ଏନର୍ଜିକୁ ହାର୍ନେସ୍ କରିକରି ଲୋକଙ୍କୁ ପହଞ୍ଚାଇବା ପାଇଁ ଯେଉଁଟା ହେଲି।
ରାଜ୍ୟରେ ପୁଲିସ ସେବା ବ୍ୟବସ୍ଥାକୁ ଅଧିକ ସରଳ, ଦ୍ରୁତ, ସ୍ୱଚ୍ଛ, ନାଗରିକ କୈନ୍ଦ୍ରିକ ଓ ତ୍ୱରିତ ସେବା ଯୋଗାଇଦେବା ଲକ୍ଷ୍ୟରେ ଗୃହ ବିଭାଗର ୟୁନିଫାଏଡ୍ ପ୍ଲାଟଫର୍ମର ଓଆର୍ଟିପିଏସ୍ଏ ଅଧୀନରେ 14 ପୁଲିସ ନାଗରିକ ସେବାକୁ ଆମ ସାଥୀ ହ୍ୱାଟ୍ସଆପ୍ ବଟ୍ରେ ସାମିଲ କରାଯାଇଛି। ଏହା ମାଧ୍ୟମରେ ବିଭିନ୍ନ ସରକାରୀ ସେବାକୁ ସହଜରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ନାଗରିକମାନେ ଏହି ବ୍ୟବସ୍ଥା ମାଧ୍ୟମରେ ଘରେ ରହି ଆବଶ୍ୟକ ପୁଲିସ ସେବା ପାଇଁ ଆବେଦନ କରିପାରିବେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏସ୍ଏସ୍ସିଆର୍ବି ନିର୍ଦ୍ଦେଶକ ଅବିନାଶ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ଓ ପୁଲିସ କମିଶନର ଡକ୍ଟର ଏସ୍ ଦେବଦତ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ଆୟୋଜିତ ଇତିହାସର ନବନିଯୁକ୍ତ ସ୍ନାତକୋତ୍ତର ଶିକ୍ଷକମାନଙ୍କ ପାଇଁ 5 ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଯାପିତ ହୋଇଯାଇଛି। ଗତ 7 ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ 120 ପିଜିଟି ଶିକ୍ଷକ ଅଂଶଗ୍ରହଣ କରିଥିଲେ। ତାଲିମ କାର୍ଯ୍ୟକ୍ରମରେ ଜାତୀୟ ଶିକ୍ଷାନୀତି 2020, ଆଇସିଟି, ଓଡ଼ିଆ ଶିକ୍ଷା ନିୟମ, ସାମ୍ସ ଏବଂ ଶିକ୍ଷାଜ୍ୟୋତି ପୋର୍ଟାଲ, ପୋସ୍ ଆଇନ, ଛାତ୍ରବୃତ୍ତି, ପ୍ରଶାସନିକ ଦାୟିତ୍ୱ, ପରୀକ୍ଷା ଏବଂ ମୂଲ୍ୟାୟନ ଯୋଜନା ଆଦି ସମ୍ପର୍କରେ ତାଲିମ ଦିଆଯାଇଥିଲା। ପରବର୍ତ୍ତୀ ତାଲିମ କାର୍ଯ୍ୟକ୍ରମ ଆସନ୍ତା 21 25 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି। ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି, ଆକାଶବାଣୀ କଟକ କେନ୍ଦ୍ରରୁ। ରାଜସ୍ୱ ଓ ପ୍ରଶାସନକୁ ଅଧିକ ସ୍ୱଚ୍ଛ ସୁଗମ ସୁସଂଗଠିତ ଓ ନାଗରିକମୁଖୀ କରିବା ଦିଗରେ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ ଆଜି ରାଜସ୍ୱ ପର୍ଷଦ ଓଡ଼ିଶାର ନୂତନ ୱେବ୍ସାଇଟ୍ ଓ ତ୍ରୈମାସିକ ପତ୍ରିକାକୁ ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜସ୍ୱ ପ୍ରଶାସନିକ ପ୍ରଯୁକ୍ତି, ସୂଚନା ଓ ନ୍ୟାୟିକ ଜ୍ଞାନକୁ ଅଧିକ ବ୍ୟାପକ ଭାବେ ଉପଲବ୍ଧ କରାଇବାରେ ଏହା ସହାୟକ ହେବ। ଆଗାମୀ ଦିନରେ ରାଜସ୍ୱ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଦିଗରେ ତଥା ଜମିଜମା ସମ୍ବନ୍ଧୀୟ ମାମଲାଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜସ୍ୱ ପର୍ଷଦଙ୍କ ଆବଶ୍ୟକ ଭିଭିଭୂମି ସୁଦୃଢ଼ୀକରଣ ଓ ପର୍ଯ୍ୟାପ୍ତ ମାନବ ସମ୍ଭଳ ବ୍ୟବସ୍ଥା ଉପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱାରୋପ କରିଥିଲେ। ନୂତନ ପ୍ରକାଶିତ ପତ୍ରିକାକୁ ଅଧ୍ୟୟନ କରି ରାଜସ୍ୱ ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହି ପତ୍ରିକାରେ ରାଜସ୍ୱ ଆଇନ, ଜମିଜମା ବିବାଦ, ରେକର୍ଡ ସଂଶୋଧନ, ଜମିର କିସମ, ପଟ୍ଟା, ଦଖଲ ମ୍ୟୁଟେସନ, ଲିଜ୍, ସରକାରୀ ଜମି ଏବଂ ଅନ୍ୟାନ୍ୟ ଜଟିଳ ରାଜସ୍ୱ ପ୍ରସଙ୍ଗ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ବିଷୟ ସ୍ଥାନ ପାଇବ। ବଲାଙ୍ଗୀର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଲୁଇସିଂହା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଅଧ୍ୟକ୍ଷତା କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ନିର୍ବାଚନ ମଣ୍ଡଳୀ ଉନ୍ନୟନ ଯୋଜନା, ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ପାଣ୍ଠି ଏବଂ ଆଦର୍ଶ ଗ୍ରାମ କାର୍ଯ୍ୟକ୍ରମର ଅଗ୍ରଗତି ନେଇ ଏକ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଧାୟକ ନରସିଂହ ମାଡ଼କାମୀ ଅଧ୍ୟକ୍ଷତା କରି ବିଭିନ୍ନ ଯୋଜନାର ସାମ୍ପ୍ରତିକ ସ୍ଥିତି, କାର୍ଯ୍ୟକାରିତା ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଦ୍ୟୁତ୍ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଏବଂ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇଦେବା ନେଇ ଜିଲ୍ଲା ବିଦ୍ୟୁତ୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା, ଉପଭୋକ୍ତାଙ୍କ ସମସ୍ୟା, ବିଦ୍ୟୁତ୍ ଭିଭିଭୂମିର ଉନ୍ନତି ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା। ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଏବଂ ଜାତୀୟ ରାଜପଥ ସୁରକ୍ଷା କାର୍ଯ୍ୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ମଧୁମିତା ରଥ ଅଧ୍ୟକ୍ଷତା କରି ସଡ଼କ ଦୁର୍ଘଟଣାର ବିଭିନ୍ନ କାରଣ ଏବଂ ନିରାକରଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଯାଜପୁର ଜିଲ୍ଲାସ୍ଥିତ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ସମଗ୍ର ଶିକ୍ଷା ଅଧୀନରେ କାର୍ଯ୍ୟରତ ସିଆର୍ସିସିମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ସହ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅମ୍ବର କୁମାର କର ଯୋଗଦେଇ ଜିଲ୍ଲାର ସମସ୍ତ 152 କ୍ଲଷ୍ଟରରେ ଶିକ୍ଷାର ଗୁଣାତ୍ମକ ମାନବୃଦ୍ଧି ଉପରେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ମାସ ଅମାବାସ୍ୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସପ୍ତପୁରୀ ଭୋଗ ଲାଗି ହୋଇଛି। ଏନେଇ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ସେବାୟତଙ୍କ ଦ୍ୱାରା ଏକ ବଡ଼ ସପ୍ତପୁରୀ ପ୍ରସ୍ତୁତ କରାଯାଇ ଶ୍ରୀଜୀଉମାନଙ୍କୁ ଭୋଗ ଲାଗି ହୋଇଛି। ଏହାକୁ ସପ୍ତପୁରୀ ତାଡ଼ କୁହାଯାଇଥାଏ। ଆଜି ଅବକାଶ ନୀତି ବଢ଼ିବା ପରେ ତିନି ତାଡ଼ରେ ବେଶ ହୋଇଥିଲା। ତଡ଼ାଉ 6 ମୂର୍ତ୍ତି ଲାଗି ହେବା ପରେ ଗୋପାଳବଲ୍ଲଭ ସମ୍ପନ୍ନ ହୋଇଥିଲା। ଶଙ୍ଖ, ଚକ୍ର, ହଳ, ମୁଷଳ, ଦଡ଼କି ପିଠା ଉପରେ ପ୍ରସ୍ତୁତ ହୋଇଥିଲା। ମୋଦିରସ୍ତ ପ୍ରସ୍ତାବ ଲାଗି କରିବା ପରେ ପଣ୍ଡା ଷୋଡ଼ଶ ଉପଚାରରେ ମୋହଣି କରିଥିଲେ। ଆଜି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କ ବିଜେ ପ୍ରତିମା ଶ୍ରୀ ନାରାୟଣ ସାଗର ବିଜେ କରିଛନ୍ତି। ସନ୍ଧ୍ୟା ଧୂପ ପରେ ବସ୍ତ୍ରହରଣ ପ୍ରସ୍ତାବ ଅନୁଷ୍ଠିତ ହେବ। ସେହିପରି ଆସନ୍ତାକାଲି ଶ୍ରୀମନ୍ଦିରରେ ଦାବାଗ୍ନି ଲୀଳା ଅନୁଷ୍ଠିତ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଦେବନୀତି ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ନିଜର ସପ୍ତପିତୃକାଙ୍କୁ ସ୍କରଣ କରିଛନ୍ତି। ପାରମ୍ପରିକ ନୀତି ଅନୁସାରେ ମନ୍ଦିରରେ 7 ପ୍ରକାର ବ୍ୟଞ୍ଜନରେ ପ୍ରସ୍ତୁତ ସପ୍ତପୁରୀ ଭୋଗ ମହାପ୍ରଭୁ ଏବଂ ସପ୍ତପିତୃକାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଥାଏ। ନୟାଗଡ଼ସ୍ଥିତ କଣ୍ଟିଲ ଶ୍ରୀ ନୀଳମାଧବଜୀଙ୍କ ମନ୍ଦିରରେ ଆଜି ସପ୍ତପୁରୀ ଅମାବାସ୍ୟା ଅବସରରେ ସ୍ୱତନ୍ତ୍ର ଦେବନୀତି ଅନୁଷ୍ଠିତ ହୋଇଯାଇଛି। ବୌଦ୍ଧ ଜିଲ୍ଲା ପୁରପଲ୍ଲୀରେ ପାରମ୍ପରିକ ପର୍ବ ପୁରା ଉଆଁସ ଏବଂ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ସପ୍ତପୁରୀ ଅମାବାସ୍ୟା ଅବସରରେ ଗ୍ରାମର ଅଧିଷ୍ଠାତ୍ରୀ ଦେବୀଙ୍କ ପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯିବା ପରେ ଏହି ପର୍ବ ପାଳନ କରାଯାଇଥାଏ। ସୁବର୍ଣ୍ଣପୁର ଜିଲ୍ଲାରେ ସପ୍ତପୁରୀ ଅମାବାସ୍ୟା ଅବସରରେ ଲୋକପର୍ବ ଲଙ୍କାପୋଡ଼ି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ସନ୍ଧ୍ୟାରେ ବିରଳ କଳାକୃତି ଟେରାକୋଟାରେ ପ୍ରସ୍ତୁତ ହନୁମାନ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରି ଶିଶୁମାନେ ସହରର ବିଭିନ୍ନ ସ୍ଥାନରେ ଖେଳିବାର ପରମ୍ପରା ରହିଛି। ପାଣିପାଗ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହିତ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଓଡ଼ିଶାର ଶିଳ୍ପ ବିକାଶର ପରବର୍ତ୍ତୀ ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ନିବେଶକଙ୍କୁ ସହଭାଗୀ ହେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ, ରାଜ୍ୟରେ ପରିବେଶ ଅନୁକୂଳ ଓ ସ୍ଥାୟୀ ବିଦ୍ୟୁତ୍ ଉତ୍ପାଦନ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।